ଚନ୍ଦ୍ରବିହାର 20 ନମ୍ବର ୱାର୍ଡରୁ ଆମର ଯୋଉ ଲକ୍ଷ୍ମୀ ପଡିଆରେ ଗୋଟେ ଗଭର୍ଣ୍ଣମେଣ୍ଟ ସ୍କୁଲ ଅଛି ପ୍ରଥମଠୁ ପଞ୍ଚମ ପର୍ଯ୍ୟନ୍ତ ସେ ସ୍କୁଲ ବା ସ୍କୁଲର ସାମ୍ନା ପଡିଆଟା ପୁରା ବହୁତ ଅପରିଷ୍କାର ହେଇଛି ବାଉଣ୍ଡ୍ରି ଭିତରଟା ସେଥିରେ ବାଉଣ୍ଡ୍ରି ନା ଗେଟ୍ ଅଛି ନା ତଳେ ଟାଇଲ୍ ପଡିନି କି ସିମେଣ୍ଟ ହେଇନି ପିଲାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ପାଣି ଜମା ହେଇକି ରହୁଛି ରୋଗ ଡେଙ୍ଗୁ ଜ୍ୱର ପାଇଁ ଏପଟେ ଆମେ ସଚେତନ କଲା ବେଳକୁ ସେପଟେ ପାଣି ଜମା ହେଇକି ପିଲାମାନଙ୍କୁ ରୋଗ ହେଉଛି ଦୟାକରି ଟିକେ ଆସି ଆମର ଆସି ବାଉଣ୍ଡ୍ରି ଭିତରେ ଟିକେ ଟାଇଲ୍ ପକେଇ ଦେଇକି ବାଉଣ୍ଡ୍ରିରେ ବୁଲେଇ ଦେଲେ ପିଲାମାନେ ବହୁତ ଉପକୃତ ହୁଅନ୍ତି ତ ଗୋଟେ ପିଲା ନୁହଁ ନା ମିନିମମ୍ 400-500 ପିଲା ଆସି ପ୍ଲିଜ୍ ଆସିକି ଦୟାକରି ଆସିକି ଠିକ୍ ଠାକ୍ କରିଦିଅନ୍ତୁ।